ଆମେ ରହୁଛେ, ମିଶିକି ରହୁଛେ, ସବୁ ରହି କାହାର କେତେ ଭାଇ ବନ୍ଧୁ ବନ୍ଧ କୁଟୁମ୍ବ ବନ୍ଧ ସବୁ ରହିଛନ୍ତି, ମିଶିକି ରହି ଅତ୍ୟନ୍ତ ସମ୍ଭାସ ଆମେ ମିଶିକି ରହିଛେ। କିନ୍ତୁ କଶ୍ୟଚିତ୍ କେନଚିତ୍ ସହ ଇହ ଏଇ ଜନ୍ମ ଏଇ ଏଇଠୁ ଆସିଲା, ଏଇ ପଏଣ୍ଟରୁ ଆସିଲା, ଆମର ଲିଙ୍କଟା ଆସିଲା ଏଇଠୁ, ଏଇ ଜନ୍ମଟା ଆମେ ପାଇଛେ, କେତେ ଜନ୍ମ ବିତିଗଲାଣି, ପୁଣି କ'ଣ କେତେ ଜନ୍ମ ନେବା କହିହେବ ନାହିଁ। ତେଣୁ ଏଇ ଜନ୍ମରେ ଆମକୁ ସୁଯୋଗ ମିଳିଛି, ଏହି ଜନ୍ମରେ ସୁଯୋଗ ମିଳିଛି, ଆମେ ଭଗବତ ଧାମକୁ ଯାଇପାରିବା। ଏହି ଜନ୍ମରେ ଯଦି ଏଇ ସୁଯୋଗ ନ ନେବା ତାହେଲେ ପୁଣି ପୁନର୍ମୂଷିକ ଭାବ ଏସବୁ ଚାଲିବ, ଏସବୁ କଥା ଏ ପ୍ରସଙ୍ଗରେ ସବୁ ଏତେ ଗୁଡ଼ାଏ କଥା ଆସିଲା। ତେଣୁ ଏଇ ଇହ ଏଇ ଲୋକରେ ଆମର ଯେଉଁମାନେ ସବୁ ରହିଛନ୍ତି ଅତ୍ୟନ୍ତ ସମ୍ଭାସ ନିଜ ପାଖରେ ସବୁ ରହିଛନ୍ତି, ବନ୍ଧୁ ବାନ୍ଧବ ପିଲା ଛୁଆ ସବୁ ରହିଛନ୍ତି, କଶ୍ୟଚିତ୍ କେନଚିତ୍ ସହ, ଇଏ ଆମର ପିଲା, ଇଏ ଆମର ପୁଅ, ଇଏ ଆମର ସ୍ତ୍ରୀ, ଇଏ ଆମର ସ୍ୱାମୀ, ଇଏ ଆମର ପିତା, ଇଏ ଆମର ଏଇସବୁ ଭାବରେ ଆମର ଧାରଣା ହେଉଛି। ଆମେ ଚିନ୍ତା କରିପାରିବା ନାହିଁ ଏମାନେ ଯାହା ଅନ୍ୟମାନେ ମଧ୍ୟ ସେଇଆ, ଏସବୁ ଭଗବାନଙ୍କର ସନ୍ତାନ, ଏଇ ଚିନ୍ତାଟା ଆସିବ ନାହିଁ। ଏ ସମସ୍ତରକୁ ଆମେ ଯାଇପାରିବା ନାହିଁ ଏତେ ସହଜରେ, ଆମେ ଶରୀର ଧାରଣା ଥିବା ପର୍ଯ୍ୟନ୍ତ। କିନ୍ତୁ ରାଜନ ବହୁତ ବନ୍ଧୁ ଭାବରେ କହୁଛନ୍ତି, ସମ୍ବୋଧନ କରି କହୁଛନ୍ତି, ବହୁତ ହସି ହସିକିରି କଥା ଏଇ ଜ୍ଞାନଟି ଦେଉଛନ୍ତି। ରାଜନ ଯଦିଓ ସେ ରାଜା ନୁହନ୍ତି, ଇଏ ଗୋଟେ ଉପହାସ ଭଳି, ତମେ କ'ଣ ରାଜା ନିଜକୁ ରାଜା ବୋଲି ଭାବୁଛ? ତମର ଭାଇ ରାଜା ହେବା କଥା, ଭାଇ ତ ରାଜା ହେଇଥିଲେ, ତାହାର ପୁତ୍ର ହେବା କଥା, କିନ୍ତୁ ନିଜକୁ ରାଜା ବୋଲି ଭାବୁଛ? ରାଜନ ସ୍ୱେନା ବି ଦେହେ ନା, ତମର ଯେଉଁ ଦେହ ଅଛି ଏଇଟା ଚିନ୍ତା କରୁନ, ଏ ଦେହଟା କ'ଣ ସବୁବେଳେ ତମ ପାଖରେ ଥିଲା, ଜନ୍ମ ପୂର୍ବରୁ ଥିଲା ନା ଜନ୍ମ ମୃତ୍ୟୁ ପରେ ରହିବ ଦେହ? କି ମୁଁ ଜାୟାତ୍ମ ଯାହା ଦେବି ଆଉ ସେମାନଙ୍କ କଥା କ'ଣ କରିବେ? କୈମୁତିକ ନାୟ ବୋଲି କୁହାଯାଉଛି, କୈମୁତିକ ନାୟ କି ମୁତ ଏଇଟା ତ ହେଇପାରୁନାହିଁ, ଜଣେ ରୋଜଗାର କରୁନି, ₹100 ରୋଜଗାର କରିପାରୁନି, ଲକ୍ଷ କଥା କ'ଣ କହିବା? ₹1000 ରୋଜଗାର କରିଛ, ଲକ୍ଷ କଥା କ'ଣ କହିବା? କି ମୁତ ସେଇଭଳି ଭାଇ, ଏଇଟା କୈମୁତିକ ନାୟ କି ମୁତ କିମ୍ ଜାୟା, ଜାୟା କହିଲେ ଯେଉଁ ସ୍ତ୍ରୀ ଜାୟା, ଆତ୍ମଜାଦି ବି ଆତ୍ମଜ, ଶରୀର ଜାତ ହେଉଛନ୍ତି ଶରୀର, ଆତ୍ମାର ଆଉ ଗୋଟେ ଅର୍ଥ ହେଉଛି ଶରୀର, ଶରୀରରୁ ଯେ ଜାତ ହେଉଛନ୍ତି ପୁତ୍ର କନ୍ୟା ଇତ୍ୟାଦି ଏମାନଙ୍କ କଥା, ଆଦି ବି ଆଦି ବିରେ ରହିଲେ ଯେତେ ବନ୍ଧୁ ବାନ୍ଧବ ସବୁ ରହିଛନ୍ତି, ଯାହା ସବୁ ରହିଲେ ଏମାନେ ସବୁ ଶରୀର ସମ୍ବନ୍ଧୀୟ, ଆଉ ସେମାନେ ଆମେ ନିଜ ଶରୀରରେ ତ ଆମର ରହୁନାହିଁ ସବୁବେଳେ ପାଇଁ, ଆଉ ସେମାନଙ୍କର ରହିବ? ଆମେ ଦେହ ଧାରଣ ଥିବାରୁ ଆମେ ଚିନ୍ତା କରୁଛେ ଏଇଟା। ତେଣୁ ଏଇଭଳି ଭାବରେ ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି, ଇହ କହିଲେ ଅସ୍ମି ଲୋକେ, ଏଇ ଲୋକ ଆମର ଭାଗବତ ବର୍ଣ୍ଣନା କରାଯାଇଛି ଷଷ୍ଠ ସ୍କନ୍ଧରେ, ଏ କଥା ଚିତ୍ରକେତୁ, ଚିତ୍ରକେତୁ ବିଷୟ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ଚିତ୍ରକେତୁ ଯେଉଁ ଥିଲେ ରାଜା ଥିଲେ, ତାଙ୍କର କୋଟିଏ ରାଣୀ ଥିଲେ, ଗୋଟିଏ ରାଣୀ ଚିନ୍ତା କରିବା ଅସମ୍ଭବ ହୋଇଯିବ, କିନ୍ତୁ ଗୋଟିଏ ମଧ୍ୟ ପୁତ୍ର ନଥିଲେ, ଏଭଳି ଭାବରେ ଘଟଣା ହେଉଛି, ଗୋଟିଏ ରାଣୀ ଥିଲେ ମଧ୍ୟ ଗୋଟିଏ ପୁତ୍ର ନାହିଁ। ତେଣୁ ତାଙ୍କ ପାଖକୁ ଆସିଲେ ଜଣେ ଋଷି, ଆସିଲେ ଅଙ୍ଗିରା ଋଷି, ଅଙ୍ଗିରା ଋଷି ପଚାରିଲେ, ରାଜା ସିଏ ସବୁ ପ୍ରକାର ସୁବିଧା ଅଛି, ସବୁ ଅଛି, କିନ୍ତୁ ମନ ଦୁଃଖରେ ରହିଛନ୍ତି, ସବୁ ବହୁତ ପ୍ରଶ୍ନ ପଚାରିଲେ, ସବୁ କଥା ଜାଣିଲେ, ପୁତ୍ର ନାହିଁ ବୋଲି ସେ ସବୁ ଏଇଭଳି ଭାବରେ ରହୁଛନ୍ତି। ତେଣୁ ସେ କହିଲେ, ତମର ପୁତ୍ର ନାହିଁ, ତମର ଇଏରେ ତମ ନାହିଁ, ତମ ଭାଗ୍ୟରେ ତମ ପୁତ୍ର ପାଇଁ ଇଏ କରୁଛ, ପୁତ୍ର ପାଇଲେ ଦୁଃଖ ପାଇବ, ଆନନ୍ଦ ପାଇବ, ସେ ଦୁଃଖ ସହିତ ପାଇବ, କିନ୍ତୁ ତଥାପି ସେ ଯେତେବେଳେ ବାଧ୍ୟ କଲେ ସେ ପୁତ୍ରଟି ପାଇଲେ, ହର୍ଷଶୋକ ତାଙ୍କ ନାମ ହେଲା, ପୁଅଟି ପାଇଗଲେ ହର୍ଷ ହୋଇଗଲା, କିନ୍ତୁ ଯେଉଁ ରାଣୀଙ୍କର ଗର୍ଭରୁ ସେ ପୁତ୍ର ଆସିଲା, ଆଉ ଯେଉଁ ଅନ୍ୟମାନେ ଅଛନ୍ତି 99,999,999 ରାଣୀ, ସେ ତାଙ୍କୁ ଭୁଲିଗଲେ ରାଜା, କେବଳ ତାଙ୍କ ପ୍ରତି ରହିଲେ, ତାଙ୍କ ପ୍ରତି କରିକିରି ରହିଲେ, ତେଣୁ ତାଙ୍କୁ ସ୍ନେହ କଲେ, ଅନ୍ୟ ରାଣୀମାନେ କ'ଣ କଲେ, ତାଙ୍କୁ ବିଷ ଦେଇଦେଲେ, ବିଷ ଦେଇଦେଲା ବେଳେ ଯେତେବେଳେ ହେଲା ସବୁ, ସେ ପୁତ୍ର ମରିଗଲା, ସେ ଯେଉଁମାନେ ବିଷ ଦେଇଥିଲେ ସେମାନେ ମଧ୍ୟ କନ୍ଦନ କରୁଛନ୍ତି, ଆଉ ଯାହାର ପୁଅ ସିଏ ମଧ୍ୟ କନ୍ଦନ କରୁଛି, ରାଜା ମଧ୍ୟ କନ୍ଦନ କରୁଛି, ଏଭଳି କନ୍ଦନ କଲେ ପୁଣି ଋଷି ଆସି ପହଞ୍ଚିଗଲେ, ଅଙ୍ଗିରା ଋଷି ନାରଦ ଋଷିଙ୍କ ସହିତ ଆସି ପହଞ୍ଚିଗଲେ, ପୁଣି ସବୁ ଉପଦେଶ ଦେଉଛନ୍ତି, ସେଠି ଏହି ପ୍ରସଙ୍ଗରେ ଏହି ପଥରଟି ରହିଛି ମଧ୍ୟ। ଯଥା ପ୍ରୟାନ୍ତି ସଞ୍ଜାନ୍ତି ସ୍ରୋତ ବେଗେନ ବାଲୁକା ସଂଯୁଜ୍ୟାନ୍ତେ ବିଯୁଜ୍ୟାନ୍ତେ ତଥା କାଳିନ ଦେହୀନ, ଯେଉଁଭଳି ଭାବରେ ପ୍ରୟାନ୍ତି ସଞ୍ଜାନ୍ତି, କେତେବେଳେ ମିଶୁଛନ୍ତି, କେତେବେଳେ ପଳେଇ ଯାଉ ଯୁକ୍ତ ହେଉଛନ୍ତି କେତେବେଳେ ବିଯୁକ୍ତ ହେଇଯାଉଛନ୍ତି। ସ୍ରୋତ ବେଗ ନା ବାଲୁକା ଯେଉଁ ମହାନଦୀରେ ଏଇଠି ରହିଛି ସ୍ରୋତ ବେଗରେ କେତେ ବାଲି ସବୁ ଆସି ପହଞ୍ଚି ଯାଉଛି, କିଏ କେଉଁଠି ଥିଲେ ଆସି ଏକଜୁଟ ହେଇଗଲେ ଏଇଠି ଖରାଦିନେ ଆସିଲେ ସମସ୍ତେ ଚାଲିଲେ ସେ ବାଲିକି ଆଣିବା ପାଇଁ, ସେ ବାଲି କିଏ କେଉଁଠି ଥିଲେ ଆସି ଏକଜୁଟ ହେଇଗଲେ ସବୁ ସ୍ରୋତ ବେଗ ନା ବାଲୁକା ସଞ୍ଜୁଛନ୍ତି ବିଜୁଛନ୍ତି କେତେବେଳେ ଯୁକ୍ତ ହେଉଛନ୍ତି ପୁଣି କେତେବେଳେ ପୁଣି ବଢ଼ି ଆସିଛେ ପୁଣି ପଳେଇଯିବେ, କିଏ କୁଆଡ଼େ ପଳେଇବ ତାର କିଛି ଠିକ ଠିକ ତଥା କାଳେ ନା ଦେହି ନା। ସେଇଭଳି ଭାବରେ କାଳ କାଳ ଅନୁସାରେ ଆମେ ଏଇ ଶରୀରଟି ପାଇଛେ, ଏଇ ସ୍ତ୍ରୀ ପିଲା ଛୁଆ ସ୍ୱାମୀ ପିତା ମାତା କରିକି ଆମେ ସବୁ ପାଇଛେ, ଏଇ ଶରୀରଟି ପାଇଛେ ତ ଶରୀର ଚାଲିଯିବ, କିଏ କାହାର ପୁତ୍ର କିଏ କାହାର ଏସବୁ କଥା ରହିଛି। ସଂସ୍କୃତି ବିଜନ୍ତେ ତଥା କାଳ ନା ଦେହି ନା, ଏଇଭଳି ଭାବରେ କହିବାରୁ ତାଙ୍କର ଜ୍ଞାନ ଆସିଲା। ନାରଦମୁନି ତାଙ୍କୁ ମନ୍ତ୍ର ଦେଲେ, ଯେଉଁ ମନ୍ତ୍ର ପାଠ କରିକିରି ଭଗବାନଙ୍କୁ ସେ ପ୍ରାପ୍ତ ହେଲେ। ଏଇ କ'ଣ ତାଙ୍କ ନା ଚିତ୍ରକେତୁ, କିନ୍ତୁ ପୁଣି ଅପରାଧ କରିଦେଲେ, ଶିବଙ୍କ ପ୍ରତି ଅପରାଧ ହେଇଗଲେ, ଭଗବାନ ବ୍ୟବସ୍ଥାରେ ଗୋଟେ ହେଲା, ସେ ପୁଣି ପାର୍ବତୀ ଅଭିଶାପ ଦେଲେ, ତେଣୁ ସେ ପୁଣି ବୃତ୍ରାସ ରହିକିରି ଆସିଲେ, ଏଇସବୁ କଥା ରହିଛି। ଏଇ ପ୍ରସଙ୍ଗରେ ଏଇଟା ଗୋଟେ ରହିଛି, ଏଇ ଯେଉଁ ରହିଛନ୍ତି ଏ ଯେଉଁ ଜନ୍ମ ଗୋଟିଏ ଜନ୍ମ ପାଇଥିଲା ଭଗବାନ ତାଙ୍କୁ ଜନ୍ମ କ'ଣ ଜୀବନ ଦେଇଦେଲେ, ନାରଦମୁନି ଅଙ୍ଗିରା ଏମାନେ ସବୁ କହିକିରି ସେ ପିଲାଟି ଯେଉଁ ମୃତ୍ୟୁବରଣ କରିଥିଲେ ତାକୁ ଜୀବନ ଦେଇଦେଲେ, ଜୀବନ ଦେଇଦେଲେ ସେ ସବୁ କହିଲେ, ଜୀବନ ଦେଇଦେଲେ ନା କ'ଣ ଯାହା ହଉ ଏସବୁ କଥା ରହିଛି। ତାଙ୍କ ପୂର୍ବ ଜନ୍ମରେ ସେ ଥିଲେ ପାଞ୍ଚାଳ ନରେଶ ଥିଲେ, ପାଞ୍ଚାଳର ନରେଶ ଥିଲେ, ସେ ବାନପ୍ରସ୍ଥ ନେଇକିରି ଆସିକିରି ଗୋଟେ ସ୍ଥାନରେ ରୋଷେଇ କରୁଥିଲେ, ରୋଷେଇ କରୁଥିଲା ବେଳେ ସେ ଯେଉଁ କାଠରେ ରୋଷେଇ କରୁଥିଲେ ସେ କାଠଟାକୁ କ'ଣ ସଂସ୍କାର ନକରି ଜାଳିଦେଲେ, ସେ କାଠରେ କୋଟିଏ ପିମ୍ପୁଡ଼ି ଥିଲେ, କୋଟିଏ ପିମ୍ପୁଡ଼ି ଥିଲେ, ଆଜି ସେଇ କୋଟିଏ ପିମ୍ପୁଡ଼ି ଆସି ରାଣୀ ହେଇଗଲେ, କୋଟିଏ ପିମ୍ପୁଡ଼ି ରାଣୀ ହେଇଗଲେ ତାଙ୍କୁ ହତ୍ୟା କରିଦେଲେ, ଆକ୍ସନ୍ ରିଆକ୍ସନ୍ ମିଳିଗଲା, ଇଚ୍ ଆକ୍ସନ୍ ଆଜ୍ ଇଟ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍, ଏ କଥାଟି ରହିଛି। ତେଣୁ ଏଇଭଳି ଭାବରେ କେତେବେଳେ କାହାର କ'ଣ କେଉଁଭଳି ଭାବରେ କାର୍ଯ୍ୟ, କିଙ୍ଗ କର୍ମ କିଙ୍ଗ ଅକର୍ମ ଇତି କବୟ ଓପି ଅତ୍ର ମୋହିତା, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋହିତ ହୋଇଯାଆନ୍ତି, କିଭଳି ଭାବରେ କେଉଁ କର୍ମରେ କ'ଣ ଫଳ ମିଳିବ କିଛି କହିହେବ ନାହିଁ। ତେଣୁ ଇଏ ଧୃତରାଷ୍ଟ୍ରଙ୍କୁ ଏହିଭଳି ଭାବରେ ବୁଝେଇବେ, ଆ ପରେ ମଧ୍ୟ ଆହୁରି ବହୁତ ଲୋକ ଅଛି ଏଭଳି ଭାବ ଇହ ଲୋକ ଇହ କହିଲେ ଏଇ ଜନ୍ମରେ ଆମେ ଏଇ ଶରୀରଟି ପାଇଛେ, ପୂର୍ବରୁ ଆମେ କେତେ ସମୟ ଜନ୍ମ ପାର ହୋଇଯାଇଛେ, କୃଷ୍ଣ ବୋଲି ସେଇ ଯିବ ଅନାଦି ବହିର୍ମୁଖ, ଅନାଦି କାଳ ଧରିକିରି ଆମେ ବହୁତ ଜାଗାରେ ଘୁରି ବୁଲୁଛେ, ଆଜି ଏଇ ଯେଉଁ ସୁଯୋଗ ମିଳିଲା ଏଇଟା କ'ଣ ଛୋଟିଆ ସୁଯୋଗ, ଭୌତିକ ଜଗତରୁ ଉଦ୍ଧାର ହେବା ପାଇଁ ସୁଯୋଗ ମିଳିଲା ଏଇଟା ଛୋଟିଆ ସୁଯୋଗ ନୁହଁ, ଏଇଟା କ'ଣ ହାତ ଛଡ଼ା କରିବା କଥା ନୁହଁ, ଆଉ ପରଜନ୍ମରେ ପୁଣି କାହିଁକି ଘୁରି ବୁଲିବା, କାହିଁ ଭଗବଦ୍ଧାମକୁ ନ ଯିବା, କାହିଁକି ଏଇଭଳି ଭାବରେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖରେ ଘୁରି ବୁଲିବା। ଆସ୍ମି ଲୋକେ ଚ କାର ଅମୁସ୍ମିନ୍ ଚ ଚ ଶବ୍ଦ କରାଗଲା ନା, ନେହ ଚ ଅତି ଅତ୍ୟନ୍ତ ଚ ଶବ୍ଦରେ ଇହ ଲୋକ, ଚ ଶବ୍ଦରେ ପରଲୋକ, ଆମେ ଯଦି ଠିକ୍ ଭାବରେ ମନୁଷ୍ୟ ଜନ୍ମକୁ ବ୍ୟବହାର ନ କରିବା ପୁଣି ପରଲୋକ ଭୋଗିବାକୁ ପଡ଼ିବ, ପୁଣି କେଉଁଠି ଜନ୍ମ ନେବା, ଯଦ କ'ଣ ଅନ୍ତକାଳେ ଚ ମା ହେବ, ଯେଉଁଭଳି ଭାବରେ ଚିନ୍ତା କରିବା ପୁଣି ଆଉ ଗୋଟେ ଶରୀର ନେବା, ତେଣୁ ଅମୁସ୍ମିନ୍ ଚ ସେଇଭଳି ଭାବରେ ହେ ରାଜନ୍ ଇତି ରାଜତ୍ୱେପି ପଦ ପରିହାର୍ଯ୍ୟ ମିତି ଭାବ, ତୁମେ କ'ଣ ରାଜା ସବୁବେଳେ ରହିବ, ଆଜି ରାଜା ହେଇଛ ପୁଣି ସେ ରାଜା ପୁଣି ପଦ ଚାଲିଯିବ, ତୁମ ପୂର୍ବରୁ ଅନ୍ୟମାନେ ରାଜା ଥିଲେ, ପୂର୍ବ ଅଂଶରେ ବହୁତ ରାଜା ହେଇଛନ୍ତି, ତୁମେ ଏବେ ରାଜା, ତୁମର ଯଦିଓ ରାଜାର ଯୋଗ୍ୟତା ନାହିଁ କିନ୍ତୁ ତଥାପି ରାଜା ହେଇଛ, ପୁଣି ଶରୀର ତ୍ୟାଗ କରିଦେଲେ ଆଉ କିଏ ରାଜା ହେବ, ଏ ଶରୀର ରହିବ, ଆଦି ଶବ୍ଦାତ୍ ଆଦି ଶବ୍ଦ ସବୁ ରହିଲା ନା, ନେହ ଚ ଅତ୍ୟନ୍ତ ସମ୍ଭା ସହ କଷ୍ଟଚିତ୍ କେନଚିତ୍ ସହ ରାଜନ୍ ସ୍ୱେନାପି ଦେହେନ କିମୁ ଜାୟାତ୍ମଦାଦିବି, ଆଦିବି ଆଦିବି ଶବ୍ଦର ଅର୍ଥ ହେଉଛି ଧନ ଧନ ଇତ୍ୟାଦି ସବୁ ଯେଉଁ ରହିଛି ରାଜ୍ୟ ଧନ ଆଦି, ଏହି ଶରୀରରେ ଆମେ ଏଇଟା ପ୍ରାପ୍ତ ହେଇଛେ, ଜନ୍ମ ଐଶ୍ୱର୍ଯ୍ୟ ଶ୍ରୁତ ଶ୍ରୀ, ଆମେ କେଉଁ ଜନ୍ମ ନେବା, କେଉଁଠି କେତେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା, କେତେ ବିଦ୍ୟା ପ୍ରାପ୍ତ ହେବା, କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା, ସେସବୁ ପୂର୍ବଜନ୍ମ କର୍ମଫଳ ଅନୁସାରେ ନିର୍ଦ୍ଦିଷ୍ଟ ହେଇଯାଇଛି। ତେଣୁ ଏଇ ଜନ୍ମରେ ଆମେ ଏଇ ଜନ୍ମଟାରେ ଆମେ ଭଗବାନଙ୍କ ଧାମକୁ ଯିବା ପାଇଁ ଚେଷ୍ଟା କରିବା, ପ୍ରଭୁପାଦ ମହାରାଜ ସେଇଟା କହନ୍ତି, ଆମେ ଚେଷ୍ଟା କରିବା, भगवान को शरण जीवा। हरे कृष्णा 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 हरे हरे, हरे राम 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 हरे हरे। एवं भाव रे ये जन्म रे हमें सार्थक प्राप्त हो जीवा। यस तेणु यही भाव में कहे अक्रूर आहरी छोटी श्लोक बोधे कहे सब कहे कि धृतराष्ट्र उपर किसी प्रभाव पड़े ना किसी प्रभाव पड़े ना ये कौन कौन पड़े अशी वर्ष पर भगवान आसवे शांति दूत हिसाब से आसवे भगवान उपदेश देवे सी कथा मत शुणे ना अक्रूर कथा कौन कह भाव भगवान लीला सब चलती आमको सुजोग मिलला आम वर्णना कले आपण मैंने श्रवण कले यही भाव भगवान के लीलार आम सामिल हो गले ये आम धन्य ये आम भाग्य आज आमको सौभाग्य मिलला आम कथा कोई विश्राम देवा सर्प आसगला कथा शुणवे भाग नाला भाव में सी सर्प जो आम भी कौ जन्म सर्प थे आम कौन जानते आम सर्प थे बोली आम मत सर्प थे पुणी मत सर्प हवा नौश नौश कथा आसो ये बड़ विद्वान व्यक्ति थे जजाति महाराज पिता नौश देवता मान इंद्र है रही थे देवता मान राजा हेले इंद्र हेले पुणी गोटे भूल करदे पुणी ये भाव सर्प हो आसिले के जन्म बीती जाइए आम सर्प जन्म बीती जाइए आमर किंतु एवं सर्प को देखे आम व्यस्त हो जाऊँ से सब रोच कि सर्प आसीगला आम गोटे ये सब आम गोटे ज्ञान प्रदान कला सर्प मध्यम तक्षक सर्प आसवु ये सब भागवत कथा आसुच्च तक्षक सर्प जब दंदन दर्शन करने से अभिशाप न दे था आम भागवत शुण पार न था सर्पुर बहुत कथ आस हरे कृष्णा जय श्रीमद्भागवतम की जय श्री प्रभुपाद महाराज की जय।